ହରେ କୃଷ୍ଣ। ଆଜିର ଅଧିବେଶନ ଅନ୍ପ୍ଲାନ୍ଡ ଅଟେ, ବଟ୍ କ୍ୟାନ୍ ବି ଏ ଭେରି ହିଷ୍ଟୋରିକାଲ୍ ସେସନ୍ ଅଟେ। କାହିଁକି ନା ଆଜିର ଅଧିବେଶନକୁ ମୁଁ ଏକ ଅଲଗା ଦୃଷ୍ଟିକୋଣରୁ ନେବାକୁ ଚାହିଁବି। ଆଜିର ସେସନ୍କୁ ଆମେ ନେବା ଏ ଟୁ ଜି ଅଫ୍ ଭକ୍ତି ଉପରେ। ଏ ଟୁ ଜେଡ଼୍ ନୁହେଁ, ଏ ଟୁ ଜେଡ଼୍ ତ ଗୋପୀଭାବ ପର୍ଯ୍ୟନ୍ତ ଅଟେ। ଏ ଟୁ ଜି ଅଫ୍ ଭକ୍ତି, ଯାହା ମଞ୍ଜରୀ ଭାବ ପର୍ଯ୍ୟନ୍ତ ଅଟେ। ଯେପରିକି ଆମେ ଜାଣୁ ଯେ ଯେତେବେଳେ ଜୀବର ଆଧ୍ୟାତ୍ମିକ ପୁଣ୍ୟ ପୁଞ୍ଜୀଭୂତ ହୋଇଯାଏ, ତା ଉପରେ ବିଶେଷ ଭଗବତ କୃପା ହୋଇଥାଏ, ତାପରେ ତାକୁ ଭକ୍ତଙ୍କ ସଙ୍ଗ ପ୍ରାପ୍ତ ହୋଇଥାଏ। ସାମାନ୍ୟତଃ ଜୀବ ଠିକ୍ ଭୁଲ କରିଥାଏ ଏବଂ ନିଜ କର୍ମ ଅନୁସାରେ ତାକୁ ବିଭିନ୍ନ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମିଳିଥାଏ। ପରନ୍ତୁ ଯେତେବେଳେ ବିଶେଷ ଭଗବତ କୃପା ହୋଇଥାଏ, ତାପରେ ତାକୁ ଭକ୍ତଙ୍କ ସାନ୍ନିଧ୍ୟ ପ୍ରାପ୍ତ ହୋଇଥାଏ। ଯେତେବେଳେ ଭକ୍ତଙ୍କ ସାନ୍ନିଧ୍ୟ ପ୍ରାପ୍ତି ହୋଇଥାଏ, ବ୍ୟକ୍ତି ବୁଝିପାରିଥାଏ କି ଭାଇ ଠିକ୍ ଭୁଲ କର୍ମ କରିବା କଥା ନୁହେଁ, କାହିଁକି ନା ମୁଁ ଏହି ଦୁଇ କାର୍ଯ୍ୟ କରି ଜନ୍ମ ମୃତ୍ୟୁ ଜଞ୍ଜାଳରେ ହିଁ ଫସି ରହିଥାଏ। ଧୀରେ ଧୀରେ ପୁଣି ଜୀବକୁ ଯେତେବେଳେ ବାସ୍ତବିକ ସାଧୁଙ୍କ ସଙ୍ଗ ପ୍ରାପ୍ତ ହୋଇଥାଏ, ସେତେବେଳେ ସେ ବୁଝିପାରିଥାଏ କି ଏହି ଦୁନିଆ ପରେ ମଧ୍ୟ ଆଉ ଏକ ଦୁନିଆ ଅଛି, ତାହାକୁ ବୈକୁଣ୍ଠ ଲୋକ କୁହାଯାଏ। ଅନେକ ଅନେକ ବୈକୁଣ୍ଠ ଲୋକ ଅଛି, ସେଠି ବିଷ୍ଣୁ ତତ୍ତ୍ୱ ବିରାଜମାନ ଅଛନ୍ତି ଏବଂ ଏ ସମସ୍ତଙ୍କର ମଧ୍ୟ ଫାଉଣ୍ଟେନ୍ ହେଡ଼୍ ବା ଅଂଶୀ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅଟନ୍ତି। ଏସବୁ ଜ୍ଞାନ ଯେତେବେଳେ ପ୍ରାପ୍ତ ହୋଇଥାଏ, ପ୍ରଥମେ ବ୍ୟକ୍ତି ଜନ୍ମ ମୃତ୍ୟୁକୁ ପାର କରିବା ପାଇଁ ବିଚାର କରିଥାଏ। ତାପରେ ଯେତେବେଳେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଥାଏ, ବ୍ୟକ୍ତି ବିଚାର କରିଥାଏ ଜନ୍ମ ମୃତ୍ୟୁକୁ ପାର କରି ମୁଁ ବୈକୁଣ୍ଠ ଲୋକକୁ ଯାଇପାରିବି। ପରନ୍ତୁ ଧୀରେ ଧୀରେ ସେ ଭଗବାନ କୃଷ୍ଣଙ୍କ ବିଷୟରେ ଶୁଣିଥାଏ, ସେ ଭାବିଥାଏ ଏହା ତ ସମସ୍ତଙ୍କ ଠାରୁ ସର୍ବଶ୍ରେଷ୍ଠ ଅଟେ, ସମସ୍ତଙ୍କର ଅଂଶୀ ଅଟନ୍ତି, ସମସ୍ତଙ୍କର ମୂଳ କାରଣ ଅଟନ୍ତି, ସର୍ବକାରଣ କାରଣମ୍। ସେତେବେଳେ ବ୍ୟକ୍ତିର କୃଷ୍ଣ ପ୍ରାପ୍ତିର ଇଚ୍ଛା ଅଭିଳାଷା ମନରେ ଜାଗ୍ରତ ହୋଇଥାଏ, ନହେଲେ କ'ଣ ହୋଇଥାଏ, କେବଳ ଭଗବତ ପ୍ରାପ୍ତି ଅଭିଳାଷା। ଯେତେବେଳେ ଜୀବ କୃଷ୍ଣଙ୍କ ବିଷୟରେ ଶୁଣିଥାଏ, କୃଷ୍ଣ ଲୋକ ବିଷୟରେ ତା'ର ଇଚ୍ଛା ଜାଗ୍ରତ ହୋଇଥାଏ କି ମୋତେ ମଧ୍ୟ କୃଷ୍ଣଙ୍କ ପ୍ରାପ୍ତି ହୋଇପାରେ, ଏହା ପୂର୍ବରୁ କ'ଣ ହୋଇଥାଏ? ଭଗବାନଙ୍କ ବିଷୟରେ ଯେତେବେଳେ ଆମେ ଶୁଣିଥାଉଁ, ଏହା କୁହାଯାଇଥାଏ କି ଭଗବତ ଦାସ ହୋଇପାର। ପୁଣି ଧୀରେ ଧୀରେ ଯେତେବେଳେ ଆମେ ଶ୍ରୀକୃଷ୍ଣଙ୍କ ବିଷୟରେ ଶୁଣିଥାଉଁ, ଆମେ ବୁଝିପାରିଥାଉଁ କି ଆମର ଭଗବାନଙ୍କ ସହିତ ସମ୍ବନ୍ଧ କେବଳ ଦାସ୍ୟ ଉପରେ ନୁହେଁ, ଏହାଠାରୁ ଉନ୍ନତତର ସ୍ତରରେ ମଧ୍ୟ ହୋଇପାରେ, ଯେପରିକି ସାକ୍ଷ୍ୟଭାବ କୃଷ୍ଣଙ୍କ ସହିତ ଆମେ ତାଙ୍କ ସଖାମାନଙ୍କର କଥା ଶୁଣିଥାଉ। ଶ୍ରୀକୃଷ୍ଣଙ୍କର ସଖାମାନେ ଶ୍ରୀକୃଷ୍ଣଙ୍କ ଉପରେ ଚଢ଼ିଥାନ୍ତି ଯେତେବେଳେ ସେ ଖେଳରେ ହାରିଯାଆନ୍ତି ଏବଂ ଲାତ ମଧ୍ୟ ମାରିଥାନ୍ତି, ଏ ଘୋଡ଼ା ହୋଇ ଦ୍ରୁତଗତିରେ ଚାଲ। ଆମେ ଏହା ଭାବିଥାଉଁ କି ଭଗବାନଙ୍କ ସହିତ ଏପରି ମଧ୍ୟ ହୋଇଥାଏ। ପୁଣି ଆମେ ଶୁଣିଥାଉଁ କି ଭଗବାନଙ୍କ ସ୍ତ୍ରୀ ମଧ୍ୟ ଅଛନ୍ତି, ସେମାନେ କହନ୍ତି ପାରିଜାତ ଫୁଲ ଆଣିବା ପାଇଁ, ଇନ୍ଦ୍ରଙ୍କ ସହିତ ଲଢ଼େଇ କରି ପାରିଜାତ ଗଛ ନେଇ ଆସନ୍ତି, କ'ଣ ଏମିତି ମଧ୍ୟ ହୋଇଥାଏ? ପୁଣି ଆମେ ଦେଖିଥାଉଁ କେହି କେହି ତପସ୍ୟା କରିଥାନ୍ତି, ସେ ସ୍ତ୍ରୀ ହୋଇଗଲେ, ଆମ ମନରେ ମଧ୍ୟ ଅଭିଳାଷା ହୋଇଥାଏ, କ'ଣ ଏମିତି ମଧ୍ୟ ହୋଇଥାଏ? ପୁଣି ଆସେ ସର୍ବୋତ୍ତମ ଲୀଳା କଥା ଶ୍ରବଣ କରିଥାଉ କି ଯେପରିକି ଭଗବାନ କାହାରି ବନ୍ଧନରେ ମଧ୍ୟ ଆସନ୍ତି, ଯଶୋଦା ମାତାଙ୍କ ରାଧା ଦାମୋଦର ଲୀଳା, ଯଶୋଦା ମାତା ତାଙ୍କୁ ବାନ୍ଧି ଦେଇଥାନ୍ତି ନିଜ ପ୍ରେମ ଦ୍ୱାରା, ନିଜ ବାତ୍ସଲ୍ୟ ପ୍ରେମରେ। ଏହି ଯେଉଁ ପ୍ରେମ, ଏହା ଚତୁର୍ଥ ଶ୍ରେଣୀ ପ୍ରେମ ଅଟେ, ପଞ୍ଚମ ଓ ସର୍ବୋତ୍ତମ ଶ୍ରେଣୀ ଅଟେ କାନ୍ତାଭାବ। କାନ୍ତାଭାବ ଗୋପୀ ଭାବରେ ଆମେ ପଢ଼ିଥାଉଁ ଶ୍ରୁତି, ପର୍ସୋନିଫାଇଡ଼୍ ଫର୍ମସ୍ ଅଫ୍ ଶ୍ରୁତି, ବେଦ ଦ ପର୍ସୋନିଫାଇଡ଼୍ ଫର୍ମସ୍ ଅଫ୍ ଦ ବେଦ। ସେମାନେ ତପସ୍ୟା କରିଥାନ୍ତି ଗୋପୀଭାବ ପ୍ରାପ୍ତ କରିବା ପାଇଁ। ଆମେ ଏହା ଭାବିଥାଉ, ଆମେ ଜାଣିଥାଉ କି ଗୋପୀଭାବ ପ୍ରାପ୍ତ କରିବା ସର୍ବଶ୍ରେଷ୍ଠ ଲକ୍ଷ୍ୟ ଅଟେ। କେହି ଯଦି ପ୍ରାପ୍ତି କରିପାରେ, ୟା ମାନେ ଆମେ ମଧ୍ୟ ପ୍ରାପ୍ତି କରିପାରିବୁ। ପୁଣି ଆମେ ପାଇଥାଉଁ, ଲକ୍ଷ୍ମୀଦେବୀ ମଧ୍ୟ କାମନା କରିଥିଲେ ଗୋପୀ ହେବା ପାଇଁ। ତା ମାନେ କାମନା କରାଯାଇପାରେ ଏବଂ କାମନାର ସିଦ୍ଧି ମଧ୍ୟ ହୋଇଥାଏ ଯଦି ଠିକ୍ ଭାବେ ସାଧନା କରାଯାଏ, ଏବଂ ସିଦ୍ଧି ହୋଇନଥାଏ ଯଦି ଠିକ୍ ଭାବେ ସାଧନା କରାଯାଇନଥାଏ। ଶ୍ରୁତି ଗଣରେ ଆମେ ଦେଖିଥାଉଁ, ଶ୍ରୁତି ଠିକ୍ ଭାବେ ସାଧନା କରିଥାଏ ତ ତାକୁ କ'ଣ ପ୍ରାପ୍ତ ହୋଇଥାଏ? ସିଦ୍ଧି ପ୍ରାପ୍ତି ହୋଇଥାଏ, ସଫଳତା ପ୍ରାପ୍ତି ହୋଇଥାଏ ଏବଂ ସେମାନେ ଗୋପୀଗଣ ହୋଇଥାନ୍ତି। ଏବଂ ଲକ୍ଷ୍ମୀଦେବୀ କାହିଁକିନା ଠିକ୍ ଭାବେ ସାଧନା କରିନଥାଏ। ଇଚ୍ଛା ହେବା ଓ ସାଧନା କରିବା ଏହା ଦୁଇଟି ଅଲଗା ବିଷୟ ଅଟେ। ଆଉ ଗୋଟିଏ ଜିନିଷ ମଧ୍ୟ ହୋଇଥାଏ କି ଇଚ୍ଛା ହିଁ ନହେବା। ଯଦି କାହାରି ଇଚ୍ଛା ହିଁ ହୋଇନାହିଁ ତ ତାକୁ କିଛି ମଧ୍ୟ ପ୍ରାପ୍ତି ହେବ ନାହିଁ। ସାଧନ ବିନା ସାଧ୍ୟ ବସ୍ତୁ କବହୁ ନାହିଁ ମିଲେ, କୃପା କରି କହ ରାୟ ପାୱାର ଉପାୟ, ଶ୍ରୀ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ମଧ୍ୟ ଲୀଳା। ଏହା ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଅଛି, ବିନା ସାଧନାରେ ସାଧ୍ୟ ବସ୍ତୁ କେବେ ମଧ୍ୟ ପ୍ରାପ୍ତି ହେବ ନାହିଁ। ତ ସଠିକ୍ ରୂପେ ସାଧନାର ଆବଶ୍ୟକତା ଅଛି। ଆମେ ଜାଣିଥାଉ କି ବୈକୁଣ୍ଠର ଉପରେ ଗୋଲୋକ ଅଛି, ଗୋଲୋକରେ ଶ୍ରୀକୃଷ୍ଣଙ୍କ ସହିତ ବିଭିନ୍ନ ରସ ଦ୍ୱାରା ସମ୍ବନ୍ଧ ସ୍ଥାପନ କରାଯାଇପାରେ। ତାପରେ ଆମେ ପାଇଥାଉ, ଆମ ଭିତରେ କାମନା ହୋଇଥାଏ କି ମୁଁ ଶ୍ରୀକୃଷ୍ଣଙ୍କୁ ଅନ୍ତରଙ୍ଗ ସେବା ପ୍ରଦାନ କରିବାକୁ। ଆମେ ଭାବିଥାଉ କି ହେ କୃଷ୍ଣ ମୋତେ ଆପଣଙ୍କ ସେବାରେ ରଖନ୍ତୁ। ତାପରେ ଆମେ ହରେ କୃଷ୍ଣ ମହାମନ୍ତ୍ରକୁ ରୁଚିପୂର୍ବକ କରିବା ଆରମ୍ଭ କରିଥାଉ। ହେ କୃଷ୍ଣ ମୋତେ ଆପଣଙ୍କ ସେବାରେ ରଖନ୍ତୁ, ହେ ରାଧାରାଣୀ ମୋତେ ଆପଣଙ୍କ ସେବାରେ ରଖନ୍ତୁ। ପୁଣି ଆମେ ଭଲ ଭାବରେ ବିଚାର କରିଥାଉ ଏବଂ ରାଧାକୃଷ୍ଣଙ୍କୁ କହିଥାଉ ଆପଣଙ୍କ ସେବାରେ ରଖନ୍ତୁ। ଆମେ ପଚାରିଥାଉ କି ଆମେ କେବେ କେବେ ସେବା ପ୍ରଦାନ ପାଇଁ ଭଗବାନଙ୍କୁ କହିଥାଉ? ଯେତେବେଳେ କହିବା ସେମାନେ ସେତେବେଳେ ଲଗାଇବେ। ଆମେ କୃଷ୍ଣଙ୍କୁ କହିଥାଉ ଆମକୁ ସେବାରେ ରଖନ୍ତୁ, ଠିକ୍ ଅଛି, ସେ ଗୋପୀ ରୂପରେ ମଧ୍ୟ ରଖିପାରନ୍ତି, ସଖୀ ରୂପରେ ମଧ୍ୟ ରଖିପାରନ୍ତି, କିନ୍ତୁ ଆମେ କହିବୁ ନା 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 ନା, ଆମେ ମଧୁର ଭାବରେ ସେବା କରିବାକୁ ଚାହୁଁଛୁ। ଠିକ୍ ଅଛି, ତୁମେ ମଧୁର ଭାବରେ ସେବା କର। ଏହା ତ ବେଦରେ ମିଳିଥାଏ କି ଶ୍ରୁତିଗଣ ସାଧନ କଲେ ଏବଂ ସେମାନେ ଗୋପୀଗଣ ହୋଇଗଲେ, ପରନ୍ତୁ ବେଦରୁ ମଞ୍ଜରୀ ଭାବର ଏ ଗୁଢ଼ ରହସ୍ୟ ଜଣା ହୋଇନଥାଏ। ବେଦରେ ମଞ୍ଜରୀ ଭାବ ଅଛି, ପରନ୍ତୁ ବହୁତ ଗୁପ୍ତ ରୂପରେ ଅଛି। ମୁଁ ଆପଣଙ୍କୁ ଦେଖେଇବି କିପରି ଅଛି, ପରନ୍ତୁ ଯାହା ଗୁପ୍ତ ରୂପରେ ମଞ୍ଜରୀ ଭାବ ଅଛି ତାହା ଷଡ ଗୋସ୍ୱାମୀଙ୍କ ଗ୍ରନ୍ଥରେ ଅଛି। ଷଡ ଗୋସ୍ୱାମୀ ଅଷ୍ଟ ଗୋସ୍ୱାମୀ ଏମାନେ କି? ସେମାନେ ହିଁ ମୂଳ ମଞ୍ଜରୀଗଣ ଅଟନ୍ତି। ଅଷ୍ଟ ଗୋସ୍ୱାମୀ ହିଁ ମୂଳ ମଞ୍ଜରୀଗଣ ଅଟନ୍ତି। ନିଜ ବିଷୟରେ ସେମାନେ ହିଁ ସବୁଠୁ ବେଶୀ କହିପାରିବେ, ଆଉ କିଏ କହିପାରିବ? ତେଣୁ ସେଥିପାଇଁ ଆମେ ଯେଉଁ ଗୌଡ଼ୀୟ ବୈଷ୍ଣବ, ଆମର ମୂଳ ଆଚାର୍ଯ୍ୟ କିଏ ଅଟନ୍ତି? ଆମର ମୂଳ ଆଚାର୍ଯ୍ୟ କିଏ ଅଟନ୍ତି? ଷଡ ଗୋସ୍ୱାମୀ। ଆଉ କେହି ଆଚାର୍ଯ୍ୟ ନାହାନ୍ତି, କେହି ଆଚାର୍ଯ୍ୟ ନାହାନ୍ତି, କେହି ପ୍ରଭୁପାଦ ନାହାନ୍ତି। ଏକମାତ୍ର ପ୍ରଭୁପାଦ ଅଟନ୍ତି ରୂପ ଗୋସ୍ୱାମୀ ପ୍ରଭୁପାଦ, ଏକମାତ୍ର ପ୍ରଭୁପାଦ ଅଟନ୍ତି। ତେଣୁ ଆମେ ଏହି ପ୍ରଭୁପାଦଙ୍କୁ ଆନୁଗତ୍ୟ କରିଥାଉଁ। କାହିଁକି ନା ଏ ହେଉଛନ୍ତି ମୂଳ ମଞ୍ଜରୀ। ଯାହା ସାଧନା ଅଟେ ସେଥିରେ ସିଦ୍ଧି କେବେ ପ୍ରାପ୍ତି ହେବ ନାହିଁ ଯେପର୍ଯ୍ୟନ୍ତ ସଠିକ୍ ଭାବରେ ଆନୁଗତ୍ୟ କରିବା ନାହିଁ। ଆନୁଗତ୍ୟ ହିଁ ଭକ୍ତି ସାଧନାର ପ୍ରାଣକେନ୍ଦ୍ର ଅଟେ, ଆନୁଗତ୍ୟମୟ ଜୀବନ। ବିନା ଆନୁଗତ୍ୟରେ ପ୍ରାପ୍ତି ହେବ ନାହିଁ। ସେଥିପାଇଁ ଆମର ଯେଉଁ ମୂଳ ଆଚାର୍ଯ୍ୟ ଅଟନ୍ତି ମଞ୍ଜରୀ ଭାବର, ସେମାନେ ଷଡ ଗୋସ୍ୱାମୀ ଅଟନ୍ତି। ଏବେ ଆମେ ହରିନାମ କରୁଛୁ, ଆମେ କହିଥାଉ ରାଧାକୃଷ୍ଣ ମୋତେ ଆପଣଙ୍କ ସେବାରେ ରଖନ୍ତୁ। ଆମେ ଜାଣିଥାଉ କି କିଛି ସେବା ଏମିତି ଅଛି ଯାହା ଲଲିତା ବିଶାଖା ଆଦି ସଖୀଗଣ ମଧ୍ୟ କରିପାରିନଥାନ୍ତି। ପ୍ରଶ୍ନ ଉଠୁଛି, ସେବାରେ ରଖିବା ପାଇଁ କହୁଛୁ, କିଛି ସେବା ଲଲିତା ବିଶାଖା ମଧ୍ୟ କରିପାରିନଥାନ୍ତି, କିନ୍ତୁ ଅନ୍ୟ କେହି କରିପାରିଥାଏ, ସେମାନଙ୍କୁ ଆହୁରି ମଧ୍ୟ ଅଧିକ ଆନନ୍ଦ ମିଳିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହା ଶୁଣିଥିଲେ କି ଗୋପୀମାନଙ୍କର ଭଗବାନଙ୍କ ସହିତ ସମ୍ବନ୍ଧ ସର୍ବଶ୍ରେଷ୍ଠ ଅଟେ। ଏବେ ଆମେ ଜାଣିଲେ ନା ନା ନା, ଏମାନଙ୍କଠୁ ମଧ୍ୟ ଅଧିକ ଗୁଢ଼ ସମ୍ବନ୍ଧ ହୋଇଥାଏ ମଞ୍ଜରୀମାନଙ୍କର। ପୁଣି ଆମେ ହରିନାମଙ୍କୁ ପ୍ରାର୍ଥନା କରିଥାଉଁ କି ହେ ରାଧାକୃଷ୍ଣ ମୋତେ ଆପଣଙ୍କର ସେବାରେ ରଖନ୍ତୁ, ସେହି ସମୟରେ ମଧ୍ୟ ସେବାରେ ରଖନ୍ତୁ ଯେତେବେଳେ ଆପଣ ରାଧାକୃଷ୍ଣ ବିଳାସ କରୁଛନ୍ତି, ସେହି ସମୟରେ ମଧ୍ୟ ସେହି ସମୟର ସେବା ସଖୀଗଣ କରିନଥାନ୍ତି, ସଖାଗଣ କରିନଥାନ୍ତି, ବାତ୍ସଲ୍ୟ ରସରେ ଗନ୍ଧ ମଧ୍ୟ ହୋଇନଥାଏ ଏହି ମାଧୁର୍ଯ୍ୟ ସେବା ରସର। ଏବେ ଆମେ ଜାଣିଲୁ କି ମଞ୍ଜରୀ ଭାବ ସବୁଠୁ ସର୍ବଶ୍ରେଷ୍ଠ ଅଟେ। ସର୍ବଶ୍ରେଷ୍ଠ ତ ଅଟେ, ଏହା କିପରି ପ୍ରାପ୍ତ ହେବ, ଏହା କିପରି ପ୍ରାପ୍ତ ହେବ? ଶାସ୍ତ୍ରରେ ପ୍ରାଚୀନ କାଳରୁ ଅଛି କି ଗୋପୀଗଣ ଅଛନ୍ତି, ରାମ ଭଗବାନଙ୍କ ସମୟରେ ମଧ୍ୟ ଦଣ୍ଡକାରଣ୍ୟ ଜଙ୍ଗଲରେ ଋଷିଗଣ ଦେଖିଲେ ଆକର୍ଷିତ ହେଲେ। ବିଚାର କରନ୍ତୁ, ରାମଙ୍କ ଠାରେ ଏତେ ଆକର୍ଷଣ ଅଛି ତ କୃଷ୍ଣଙ୍କ ଠାରେ କେତେ ଆକର୍ଷଣ ଥିବ? ରାମଙ୍କୁ ଦେଖୁ ଦେଖୁ ସେମାନେ ଏତେ ଆକର୍ଷିତ ହୋଇଗଲେ କି ଆପଣ ଆମ୍ଭମାନଙ୍କୁ ନିଜ ସ୍ତ୍ରୀ କରିନିଅନ୍ତୁ କହିଲେ। ସେ କହିଲେ, ଏବେ ମୁଁ କରିପାରିବି ନାହିଁ, କୃଷ୍ଣ ରୂପରେ ମୁଁ ଯେବେ ଆସିବି ସେ ସମୟରେ ଆପଣମାନଙ୍କୁ ଏହି ସୌଭାଗ୍ୟ ପ୍ରାପ୍ତ ହେବ। ଏହି ସାଧନା ତ ପ୍ରାଚୀନ କାଳରୁ ଅଛି, ଗୋପୀଗଣ ହେବା ସାଧନା। ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି, ମହାପ୍ରଭୁ ସ୍ୱୟଂ କହିଛନ୍ତି, ଯୁଗ ଧର୍ମ ପ୍ରବର୍ତ୍ତନ ହୟ ଅଂଶ ହୋଇତେ ଆମା ବିନା ଅନ୍ୟ ନାଁରେ ବ୍ରଜ ପ୍ରେମ ଦୀପେ। ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଆଦି ଲୀଳା। ମୋ ବ୍ୟତୀତ ଏହା କେହି ମଧ୍ୟ ଦେଇପାରିବେ ନାହିଁ, ଏହା ମହାପ୍ରଭୁଙ୍କୁ ସ୍ୱୟଂ ଆସିକି ଦେବାକୁ ପଡ଼ିଥାଏ, ମହାପ୍ରଭୁଙ୍କ ବ୍ୟତୀତ। ଏବେ ଏହି ମହାପ୍ରଭୁ କିଏ ଅଟନ୍ତି? ମହାପ୍ରଭୁ ହେଉଛନ୍ତି ରାଧାକୃଷ୍ଣଙ୍କର ଯୁଗଳ ରୂପ। ଏହି ଭଗବାନ ଏ ଯେଉଁ ରସ ଆସ୍ୱାଦନ ଅଛି ସେ ସ୍ୱୟଂ କରିବାକୁ ଚାହୁଁଛନ୍ତି, କାହିଁକି ନା ଏହା ଏତେ ଆସ୍ୱାଦନୀୟ ଅଟେ। ରାଧା ଭାବ ଆସ୍ୱାଦନ ଶ୍ରୀକୃଷ୍ଣ କରିବାକୁ ଚାହୁଁଛନ୍ତି, ଠିକ୍ କଥା, ପରନ୍ତୁ ସେଥିରେ ଏତେ ଚମତ୍କାରିତ୍ୱ ନାହିଁ ଯାହା ମଞ୍ଜରୀ ଭାବରେ ଅଛି। ଆପଣମାନେ ଶୁଣିଥିବେ, ମହାପ୍ରଭୁଙ୍କୁ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଅଛି, ଗଣ୍ଠି ଅଛି, ତାହା ସନ୍ଧି ବିଚ୍ଛେଦ ହୋଇଯାଇଥାଏ। ଏପରି ହୋଇଥାଏ କି ଯେଉଁ ଗଣ୍ଠି ଅଛି ତାହା ସବୁ ଖୋଲି ଯାଇଥାଏ ଏବଂ ଲମ୍ବା ଲମ୍ବା ହୋଇଯାଇଥାଏ, ହାତ ସବୁ ଲମ୍ବା ଲମ୍ବା ହୋଇଥାଏ ଏବଂ ହାଏଷ୍ଟ ଲେଭେଲ ଅଫ୍ ଏକ୍ସଟାସି ପରମାନନ୍ଦର ସର୍ବୋତ୍ତମ ସୋପାନରେ ଥାନ୍ତି। ଏହା କେଉଁ ସମୟରେ ହୋଇଥାଏ? ଯେତେବେଳେ ରାଧା ଭାବ ଆସ୍ୱାଦନ କରନ୍ତି? ନା ନା, ଯେତେବେଳେ ମଞ୍ଜରୀ ଭାବ ଆସ୍ୱାଦନ କରନ୍ତି। ସବୁଠୁ ଅଧିକ ଚମତ୍କାରିତ୍ୱ ତାହା ମଞ୍ଜରୀ ଭାବ ଆସ୍ୱାଦନରେ ଅଛି, ଭଗବାନଙ୍କଠୁ ମଧ୍ୟ ଅଧିକ। ଭଗବାନ ସ୍ୱୟଂ ଏହା ଆସ୍ୱାଦନ କରିବାକୁ ଚାହାନ୍ତି ଏବଂ କରାଇବାକୁ ମଧ୍ୟ ଚାହାନ୍ତି। ଏହି ଯେଉଁ କଥା ମଞ୍ଜରୀ ଭାବର, ଏହା ଗୁପ୍ତ ରୂପରେ ବେଦରେ ମଧ୍ୟ ଅଛି, ଧ୍ୟାନଚନ୍ଦ୍ର ପଦ୍ଧତିରେ ମଧ୍ୟ ଅଛି, ଷଡ଼ଗୋସ୍ୱାମୀଙ୍କ ଲିଟରେଚର୍ରେ ମଧ୍ୟ ଅଛି। ଏକାଦଶ ଭାବ, ମଞ୍ଜରୀ ଭାବ। ଅନେକ ଲୋକ କହନ୍ତି ଆମକୁ ଏହି ଫିଲୋସଫି ଉପରେ ବିଶ୍ୱାସ ନାହିଁ, ଏକାଦଶ ଭାବ ଓ ସିଦ୍ଧ ପ୍ରଣାଳୀ ଉପରେ ବିଶ୍ୱାସ ଅଛି ନା ନାହିଁ, ଏହି ପ୍ରଶ୍ନ ହିଁ ଭୁଲ ଅଟେ। ବାସ୍ତବରେ ପ୍ରଶ୍ନ କାହିଁକି ଭୁଲ ଅଟେ? ପ୍ରଶ୍ନ ଏଥିପାଇଁ ଭୁଲ ଅଟେ, ଯେବେଠାରୁ ମହାପ୍ରଭୁ ଚାଲିଗଲେ ଏହି ଧରାଧାମରୁ, ସେବେଠାରୁ ପ୍ରାୟ 100 ବର୍ଷ ପୂର୍ବ ପର୍ଯ୍ୟନ୍ତ ଗୋଟିଏ ପ୍ରକାରରେ ସମସ୍ତ ଭକ୍ତଗଣ ସିଦ୍ଧିପ୍ରାପ୍ତ କରିଥିଲେ। ସମାନ ଭକ୍ତି ଗୋଟିଏ ପଦ୍ଧତିରେ ହେଉଥିଲା, ଗୁରୁଙ୍କ ପାଖକୁ ଯାଅ, ଯେଉଁ ଭାବରେ ସିଦ୍ଧିପ୍ରାପ୍ତି କରିବାର ଅଛି ସେହି ଭାବର ମନ୍ତ୍ର ନିଅ, ସେପରି ସାଧନା କର ଏବଂ ସିଦ୍ଧିପ୍ରାପ୍ତ କର। ମହାପ୍ରଭୁଙ୍କ ପରେ ତ ମଞ୍ଜରୀ ଭାବର ପ୍ରଚାର ଥିଲା, ସେଥିପାଇଁ ମଞ୍ଜରୀ ଭାବରେ ସିଦ୍ଧିପ୍ରାପ୍ତି ସମସ୍ତ ମହାପୁରୁଷଗଣ ସମାନ ପଦ୍ଧତିରେ କରିଥିଲେ। କୌଣସି ଏକ ମହାପୁରୁଷଙ୍କ ପାଖରୁ ଏକାଦଶ ଭାବରେ ପ୍ରଣାଳୀ ନେଇ ତାପରେ ଧ୍ୟାନ କରି ସାଧନା କରି ଏବଂ ସିଦ୍ଧିପ୍ରାପ୍ତ କଲେ। ଏଥିରେ କୌଣସି ପ୍ରଶ୍ନ ନାହିଁ କି ମୋର ଏକମତ ନ ହେବାର। ଏହି କଥା, ଏହି ଫିଲୋସଫି ମୋତେ ଠିକ୍ ଲାଗୁନାହିଁ, ଠିକ୍ ଲାଗିବା କିମ୍ବା ନ ଲାଗିବାର କୌଣସି ପ୍ରଶ୍ନ ହିଁ ନାହିଁ। ପ୍ରଶ୍ନ ଏହା ଅଟେ କି କୌଣସି ନୂଆ ବିଷୟ ଆସୁଛି ତାହା ଠିକ୍ ଅଛି କି ନାହିଁ। ଗୋଟିଏ ବିଷୟ ତ ଅନାଦି ସିଦ୍ଧ ଅଟେ, ଏଥିରେ କୌଣସି ପ୍ରଶ୍ନ ହିଁ ନାହିଁ। ବ୍ରଜର ଭକ୍ତ ଆପଣମାନେ ବହି ପଢ଼ନ୍ତି, ସେଥିରେ ଶହଶହ ଭକ୍ତଙ୍କ ସନ୍ଥଙ୍କ ଚରିତ୍ର ଅଛି। ସେଥିରେ ସମସ୍ତଙ୍କର କମନ୍ ପଏଣ୍ଟ କ'ଣ ଅଟେ? ସିଦ୍ଧ ପ୍ରଣାଳୀ। ସମସ୍ତେ ନିଜ ଗୁରୁଙ୍କ ପାଖରୁ ସିଦ୍ଧ ପ୍ରଣାଳୀ ନେଲେ ଏବଂ ମଞ୍ଜରୀ ଭାବରେ ଧ୍ୟାନ କଲେ, ସେମାନେ ସାଧନା କଲେ ଏବଂ ସିଦ୍ଧି ପ୍ରାପ୍ତ କଲେ, କୌଣସି ସମସ୍ୟା ହିଁ ନାହିଁ। କେତେ ଲୋକ କୁହନ୍ତି ଆମର ଏଠାରେ ସମସ୍ତ ଭାବ ମିଳିଥାଏ, ସମସ୍ତ ଭାବ ମିଳିଥାଏ, ତା ମାନେ ଏମିତି କୌଣସି ପରମ୍ପରା ନାହିଁ। ଗୋଟିଏ ପରିବାରରେ ଗୋଟିଏ ଭାବ ମିଳିଥାଏ, କାହିଁକି? ଯାହା ମୋର ଗୁରୁ କରିଛନ୍ତି ତାହା ପାଙ୍କ ଗୁରୁ କରିଛନ୍ତି, ତାହା ପାଙ୍କ ଗୁରୁ କରିଛନ୍ତି ଏବଂ ତାହା ପାଙ୍କ ଗୁରୁ କରିଛନ୍ତି। ଭଗବାନଙ୍କ ପର୍ଯ୍ୟନ୍ତ ସେ ପରମ୍ପରା ଚଳି ଆସିଥାଏ। ଗୋଟିଏ ଚେନରେ ଗୋଟିଏ ଭାବକୁ ଫଲୋ କରିଥାନ୍ତି, ତାହାକୁ ପରମ୍ପରା କୁହାଯାଏ। ଏହା ଯେଉଁମାନେ କହନ୍ତି ଅଜ୍ଞାନତା ବଶ କହିଥାନ୍ତି, କାହିଁକି ନା ଶାସ୍ତ୍ର ଜ୍ଞାନ ନାହିଁ, ଏଥିପାଇଁ କହିଥାନ୍ତି କି ଆମର ଏଠାରେ ସମସ୍ତ ଭାବ ମିଳିଥାଏ। ପରମ୍ପରା ସୁପର ମାର୍କେଟ ହୋଇନଥାଏ, ପରମ୍ପରା ମାନେ ଗୋଟିଏ ଜିନିଷ ମିଳିବ। ସଖା ଭାବର ଅଲଗା ପରମ୍ପରା ଅଛି, ବାତ୍ସଲ୍ୟ ଭାବର ଅଲଗା ପରମ୍ପରା ଅଛି। ଆପଣ ଭଗବାନ ରାମଙ୍କ ସହିତ ଯଦି ସମ୍ବନ୍ଧ ସ୍ଥାପନ କରିବାକୁ ଚାହାନ୍ତି, ସେଥିରେ ମଧ୍ୟ ଅନେକ ପରମ୍ପରା ଅଛି। ଆପଣ ଜାଣିଛନ୍ତି, ଯଦି ଆପଣ ଭଗବାନ ରାମଙ୍କ ସହିତ ସମ୍ବନ୍ଧ ସ୍ଥାପନ ଚାହାନ୍ତି, ରାମାନୁଜ ସମ୍ପ୍ରଦାୟକୁ ଯିବି, ଅନେକ ପରମ୍ପରା ଅଛି ଭିନ୍ନ ଭିନ୍ନ ଭାବ ଅନୁସାରେ। ପରମ୍ପରା ମାନେ ହେଉଛି ଗୋଟିଏ ଭାବର ପ୍ରାପ୍ତି ପାଇଁ ସେ ପରମ୍ପରା ଅଟେ। ପରମ୍ପରା ସବୁବେଳେ ଭଗବାନଙ୍କ ନିତ୍ୟସିଦ୍ଧ ପାର୍ଷଦଙ୍କ ଠାରୁ ଆସିଥାଏ। ନିତ୍ୟସିଦ୍ଧ ଯେଉଁ ପାର୍ଷଦ ଅଛନ୍ତି, ସେମାନେ ଗୋଟିଏ ଭାବରେ ଭଗବାନଙ୍କ ସେବା କରିଥାନ୍ତି। ବୁଝିପାରୁଛନ୍ତି କଥାକୁ? ଏହି ପ୍ରଶ୍ନ ହିଁ ଭୁଲ ଅଟେ, ଏହି ଟପିକ୍ ହିଁ ଭୁଲ ଅଟେ କି ଆମକୁ ଏହି ଫିଲୋସଫି ଗ୍ରହଣ ନୁହେଁ। ପ୍ରଥମ କଥା, ଫିଲୋସଫି ତ ଗୋଟିଏ ଅଟେ, ବାକି ସବୁ ଅବାସ୍ତବ ଅଟେ। କି ଆପଣ ଅଳସୁଆ ହୋଇ ବସି ରହନ୍ତୁ, କେହି ନା କେହି ନେଇଯିବ ଆପଣଙ୍କୁ ମୃତ୍ୟୁ ଶେଷରେ, ଏହା ଅବାସ୍ତବ ଅଟେ। ଫିଲୋସଫି ତ ଗୋଟିଏ ଅଟେ, ଆମର ଫିଲୋସଫି ଉପରେ ବିଶ୍ୱାସ ନାହିଁ, ସେଥିରେ କୌଣସି ଫରକ ପଡ଼ିନଥାଏ। ଆପଣଙ୍କର ବିଶ୍ୱାସ ନହେଲେ ମଧ୍ୟ ଭଗବାନଙ୍କ ଧାମରେ, ତାହେଲେ ମଧ୍ୟ ଭଗବାନଙ୍କ ଧାମ ରହିବ। ଆପଣଙ୍କ ବିଶ୍ୱାସ ନହେଲେ ମଧ୍ୟ ସନ୍ଥଙ୍କ କଥାରେ, ତେବେ ମଧ୍ୟ ସନ୍ଥଙ୍କ କଥା ଭଗବାନଙ୍କ ପରି ସତ୍ୟ ରହିବ। ନିତୈର ଚରଣ ସତ୍ୟ, ତାହାର ସେବକ ନିତ୍ୟ, ନିତୈ ପଦ ସଦା କରୁ ଆସ। ପ୍ରାର୍ଥନା ଶ୍ରୀଲ ନରୋତ୍ତମ ଦାସ ଠାକୁର। ତାଙ୍କର ସେବକର ବାଣୀ ମଧ୍ୟ ନିତ୍ୟ ଅଟେ, ଆପଣଙ୍କୁ ବିଶ୍ୱାସ ନ ହେବା ତାହା ଆପଣଙ୍କର। ସ୍ୱଳ୍ପ ପୁଣ୍ୟ ବତାମ ରାଜନ ବିଶ୍ୱାସ ନୈବ ଜାୟତେ। ତୁମର ପୁଣ୍ୟ ସ୍ୱଳ୍ପ ଅଟେ, ତେଣୁ ତୁମର ବିଶ୍ୱାସ ନାହିଁ, ତୁମର ପାପ ଅଛି, ତୁମର କର୍ମରେ ପାପ ଅଛି। କେତେକଙ୍କ କୁଣ୍ଡଲୀ ଦେଖିଲେ ସଫା ସଫା ଜଣାପଡ଼ିଥାଏ, ଏହା ତ ପାପର କୁଣ୍ଡଲୀ ଅଟେ। ତୁମର କର୍ମରେ ପାପ ହିଁ ପାପ ଅଛି, ସେଥିପାଇଁ ସ୍ୱଳ୍ପ ପୁଣ୍ୟ ବତାମ ରାଜନ ବିଶ୍ୱାସ ନୈବ ଜାୟତେ। ଯେକୌଣସିଠାରେ ଯଦି କେହି କହେ କି ଆମର ଏଠାରେ ସମସ୍ତ ପ୍ରକାରର ରସ ମିଳିଥାଏ, ତା ମାନେ ତାହା ବାଜେ କଥା ଅଟେ। ଏହା ଫିଲୋସଫି ହିଁ ନୁହେଁ, ଫିଲୋସଫିର ତ ଗୋଟିଏ ରସ ମିଳିବ, ଏହା ମନଗଢ଼ା କଥା ଅଟେ। ଶେଷ ସମୟରେ ଆପଣଙ୍କୁ କେହି ନେଇଯିବ, ଏହି କଥାକୁ କୌଣସି ଶାସ୍ତ୍ର ଅନୁମୋଦନ କରୁନାହିଁ। ସାଧନ ବିନା ସାଧ୍ୟ ବସ୍ତୁ କବହୁ ନାହିଁ ମିଳେ, ମହାପ୍ରଭୁ ସ୍ୱୟଂ କହିଛନ୍ତି। ବିନା ସାଧନାରେ ସାଧ୍ୟ ବସ୍ତୁ କେବେ ମଧ୍ୟ ମିଳିବ ନାହିଁ, ସାଧନା ତ କରିବାକୁ ପଡ଼ିବ। ବୃନ୍ଦାବନର ଭକ୍ତଙ୍କ ଠାରେ ଆମେ କ'ଣ ଦେଖିଥାଉ? ସମସ୍ତେ ସାଧନା କରିଛନ୍ତି। ଏହି ଗ୍ରନ୍ଥ ଅଟେ ସନତ କୁମାର ସଂହିତା। ଏଠାରେ ନାରଦମୁନି ମହାଦେବଙ୍କୁ ପଚାରିଛନ୍ତି, ହେ ଗୁରୁ, ହେ ଭଗବାନ, ଆପଣ ମୋର ଅନେକ ପ୍ରଶ୍ନର ଉତ୍ତର କହିଛନ୍ତି। ନାରଦମୁନିଙ୍କ ମଧ୍ୟ ପ୍ରଶ୍ନ ହୋଇଥାଏ, ତାପରେ ତାଙ୍କୁ ଉତ୍ତର, ଆପଣ କହିଛନ୍ତି ତାହା ତ ଠିକ୍ କଥା, ମୁଁ ସନ୍ତୁଷ୍ଟ ଅଟେ, ପରନ୍ତୁ ଏହା ଉପରେ ମଧ୍ୟ ଏକ ବହୁତ ଉଚ୍ଚସ୍ତର କଥା ଅଛି, ତାହା କ'ଣ? ପରନ୍ତୁ ଏବେ ମୋର ଏହି ଇଚ୍ଛା ଅଟେ, ସର୍ବଶ୍ରେଷ୍ଠ ପଥ ଯାହା ରାଗ ମାର୍ଗ ଭଜନ ଅଟେ, ସେହି ବିଷୟରେ ମୁଁ ଶୁଣିବାକୁ ଚାହୁଁଛି। ସମସ୍ତ ପ୍ରଶ୍ନ ଉତ୍ତର ହୋଇଗଲା, ତାପରେ ମଧ୍ୟ ଶ୍ରେଷ୍ଠ ମାର୍ଗ? ତା ପୂର୍ବରୁ ସମାଲୋଚନା କରିବା କଥା ନୁହେଁ, ପ୍ରଥମେ ଶୁଣିବା ଜରୁରୀ ଅଟେ କି ଏହି ରାଗ ମାର୍ଗ କ'ଣ ଅଟେ। ଏହା ସନତ କୁମାର ସଂହିତା ଅଟେ। ତାପରେ ମହାଦେବ ନାରଦ ମୁନିଙ୍କୁ କହିଲେ, ହେ ବ୍ରାହ୍ମଣ, ସମଗ୍ର ଜଗତର କଲ୍ୟାଣ କରିବା ପାଇଁ ତୁମେ ବହୁତ ସୁନ୍ଦର ପ୍ରଶ୍ନ ପଚାରିଛ, ଏହାଦ୍ୱାରା ସମଗ୍ର ଜଗତର କଲ୍ୟାଣ ହେବ, ତଥାପି ଏହା ବହୁତ ଗୂଢ଼ ରହସ୍ୟ ଅଟେ, ଲୁକାୟିତ ବସ୍ତୁ ଅଟେ, ରହସ୍ୟ ଅଟେ, ତାପରେ ମଧ୍ୟ ମୁଁ ତୁମକୁ କହିବି। ଶ୍ରୀକୃଷ୍ଣଙ୍କ ଗୋପୀମାନେ ସେମାନେ ପରକୀୟା ରସରେ ସର୍ବଦା ତାଙ୍କର ପ୍ରେମମୟୀ ସେବା କରିଥାନ୍ତି ଏବଂ ଲୀଳାରସ ଆସ୍ୱାଦନ କରିଥାନ୍ତି। ସାଧକକୁ ନିଜକୁ ଗୋପୀ ରୂପରେ ଧ୍ୟାନ କରିବାକୁ ହେବ ଏବଂ ବୁଝିବାକୁ ହେବ ଯେ ମୁଁ ବହୁତ ସୁନ୍ଦର ଅଙ୍ଗ ଦ୍ୱାରା ଗଠିତ ଅଛି ଏବଂ ଏକ ସୁନ୍ଦରୀ ଯୁବତୀ ଅଟେ ଏବଂ ସମସ୍ତ ପ୍ରକାରର ଗୁଣର ଜ୍ଞାନ ଅଛି ଏବଂ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରିୟ ଅଟେ। ପରନ୍ତୁ ଶ୍ରୀକୃଷ୍ଣଙ୍କ ସହିତ ବ୍ୟକ୍ତିଗତ ଭାବରେ ଆସ୍ୱାଦନ ଚାହିଁନଥାଏ। ମଞ୍ଜରୀ ଭାବ ସନତ କୁମାର ସଂହିତାରେ ମଧ୍ୟ ଅଛି, କିନ୍ତୁ ଶ୍ରୀକୃଷ୍ଣଙ୍କ ସହିତ ବ୍ୟକ୍ତିଗତ ଭାବରେ ଆସ୍ୱାଦନ ଚାହୁଁନାହିଁ। ରାଧାରାଣୀଙ୍କ ସଖୀ ଅଟେ ଏବଂ ସର୍ବଦା ରାଧାରାଣୀଙ୍କୁ ସେବା କରିବାକୁ ଆଗ୍ରହୀ ଅଟେ ଏବଂ ରାଧାରାଣୀଙ୍କ ପ୍ରତି ଅଧିକ ପ୍ରେମ ଅଛି, କୃଷ୍ଣଙ୍କ ପ୍ରତି କମ୍ ଅଛି ରାଧାରାଣୀଙ୍କ ତୁଳନାରେ। ଅନ୍ୟ ଯାହା ସମ୍ବନ୍ଧ ଅଛି ସେମାନଙ୍କର କୃଷ୍ଣଙ୍କ ପ୍ରତି ରତି ହୋଇଥାଏ, ଏହା ଭାବୋଲ୍ଲାସ ରତି ଅଟେ, ଏହା ରାଧାରାଣୀଙ୍କ ପ୍ରତି ରତି ଅଟେ। ଅନ୍ୟ ରସରେ ମଧ୍ୟ ଶ୍ରୀକୃଷ୍ଣଙ୍କର ସେବା କରାଯାଏ, ସେମାନେ ବ୍ୟକ୍ତିଗତ ସଙ୍ଗ କୃଷ୍ଣଙ୍କ ସହିତ ଚାହିଁନଥାନ୍ତି, କାରଣ ସେମାନେ ଚମତ୍କାର ସେବାରସ ଆସ୍ୱାଦନ କରି ରାଧାକୃଷ୍ଣ ଯୁଗଳଙ୍କ ସେବାରସ ଆସ୍ୱାଦନ କରି ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଅଟନ୍ତି। ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପରେ ସନ୍ତୁଷ୍ଟି ମିଳିନଥାଏ, ଯେତେବେଳେ ଆମେ ନିଜଠୁ ଅଧିକ କୌଣସି ଜିନିଷ ଦେଖିଥାଉ ଆମେ କହିଥାଉ ତାହା ଆମକୁ ମିଳିଯାଉ, ନାହିଁ, ସେମାନେ ସମ୍ପୂର୍ଣ୍ଣ ରୂପରେ ସନ୍ତୁଷ୍ଟ ଅଟନ୍ତି। ଶ୍ରୀକୃଷ୍ଣ ରାଧାଭାବ ଯେଉଁ ପରିସର ପର୍ଯ୍ୟନ୍ତ ଯାଇପାରିଥାନ୍ତେ ସମସ୍ତ ପରିସର ପର୍ଯ୍ୟନ୍ତ ଯାଇପାରିନଥାନ୍ତି ଶ୍ରୀକୃଷ୍ଣ ରାଧାଭାବ ଆସ୍ୱାଦନ କରିପାରୁ, କାହିଁକି କାହିଁକି ନା ରାଧାଭାବ ବର୍ତ୍ତନଶୀଳ ଅଟେ। ଆପଣ କିପରି ଆସ୍ୱାଦନ କରିବେ କୌଣସି ଜିନିଷକୁ ଯାହା ସର୍ବଦା ବଢ଼ି ବଢ଼ି ଚାଲିଥାଏ, ନିରନ୍ତର ବର୍ଦ୍ଧନଶୀଳ ଅଟେ। ଶ୍ରୀକୃଷ୍ଣ ମଧ୍ୟ ରାଧାରାଣୀଙ୍କ ଭାବ ଆସ୍ୱାଦନ କରିବାକୁ ଚେଷ୍ଟା କରିଥିଲେ, ସମ୍ପୂର୍ଣ୍ଣ ରାଧାଭାବ ଆସ୍ୱାଦନ କରିପାରିନଥିଲେ। ରାଧାଭାବ ଅସୀମିତ ଅଟେ, ଅସୀମିତ ଜିନିଷକୁ କୌଣସି ଜିନିଷ ସୀମା ଦ୍ୱାରା ଆବଦ୍ଧ କରିପାରିନଥାଏ। ମୁଁ କଲି ଆଚ୍ଛା, ପୁଣି ଆଗେ ବଢ଼ି ବଢ଼ି ଚାଲିଲା, କରିପାରିବେ ନାହିଁ। ଶ୍ରୀକୃଷ୍ଣ ନିଜର ସମସ୍ତ ସୀମା ପର୍ଯ୍ୟନ୍ତ ଯାଇ ରାଧାଭାବ ଆସ୍ୱାଦନ କଲେ, ପରନ୍ତୁ ତାପରେ ମଧ୍ୟ ସେ କ'ଣ ଇଚ୍ଛା କଲେ, ମଞ୍ଜରୀ ଭାବ ରସ ଆସ୍ୱାଦନ କରିବାକୁ। ଏହା ଏତେ ଶ୍ରେଷ୍ଠତମ ଭାବ ଅଟେ, ଏହା ନିଃସ୍ୱାର୍ଥ ପରର ଉଚ୍ଚତମ ସୋପାନ ଅଟେ, ଏହାଠାରୁ ଉଚ୍ଚ ନିଃସ୍ୱାର୍ଥପରତା ନାହିଁ ମଞ୍ଜରୀ ଭାବ। ଏହା କୁହାଯାଇଛି ସାଧକକୁ ବ୍ରହ୍ମ ମୁହୂର୍ତ୍ତରେ ପୁରା ଅଷ୍ଟକାଳୀନ ଲୀଳା ଦିବା ରାତ୍ରି ବାହ୍ୟ ଅନ୍ତର ଏହାର ଦ୍ୱୈତ ସାଧନ, ବାହ୍ୟ ସାଧକ ଦେହେ କରେ ଶ୍ରବଣ କୀର୍ତ୍ତନ, ମନେ ନିଜ ସିଦ୍ଧ ଦେହ କରିଆ ଭାବନ, ରାତ୍ରି ଦିନ କରେ ରାଧାକୃଷ୍ଣର ସ୍ମରଣ। ଶ୍ରୀ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ମଧ୍ୟ ଲୀଳା, ଏହା କରିବା ଉଚିତ। ନାରଦ କହିଲେ, ମୁଁ ଏବେ ଅଷ୍ଟକାଳୀୟ ଲୀଳା ବିଷୟରେ ଶୁଣିବାକୁ ଚାହୁଁଛି। ଏବେ ପ୍ରଥମେ ଗୋଟିଏ କଥା ସ୍ପଷ୍ଟ ହେଲା କି ମଞ୍ଜରୀ ଭାବ ସର୍ବଶ୍ରେଷ୍ଠ ଅଟେ, ଏହାପରେ ଜାଣିବାକୁ ପାଇଲେ ଶାସ୍ତ୍ରରେ ମଧ୍ୟ ଏପରି ସାଧନା ଅଛି। ଏବେ ନାରଦ କହିଲେ, ଏହା ତ ଆପଣ କହିଛନ୍ତି କି ହଁ ଏହା ସର୍ବଶ୍ରେଷ୍ଠ ଅଟେ, ପରନ୍ତୁ ଏହାକୁ ମୁଁ କିପରି କରିବି, ଏହା ତ କହିଛନ୍ତି ଶ୍ରେଷ୍ଠ ଅଟେ, ଏବେ ମୁଁ କିପରି କରିପାରିବି। ଏବେ ମୁଁ ପ୍ରକୃତରେ ଅଷ୍ଟକାଳୀୟ ଲୀଳା ବିଷୟରେ ଜାଣିବାକୁ ଚାହୁଁଛି, କାରଣ ଯେବେ ମୁଁ ଅଷ୍ଟକାଳୀୟ ଲୀଳା ବିଷୟରେ ଶୁଣିବି ନାହିଁ ତେବେ ମୁଁ ମାନସିକ ସେବା କିପରି କରିବି, ଯଥାର୍ଥ ପ୍ରଶ୍ନ ଅଟେ। ନିଜେ କହୁଛନ୍ତି ରାତ୍ରି ଦିନ କରେ ବ୍ରଜେ, ଆରେ ରାତ୍ରି ଦିନେ ତ କରିବି କିନ୍ତୁ ମୁଁ କିପରି କରିବି, ସେମାନେ କ'ଣ କରୁଛନ୍ତି ମୁଁ କିପରି ଜାଣିବି। ତେଣୁ ନାରଦ କହୁଛନ୍ତି, ଆଇ ୱାଣ୍ଟ ଟୁ ହିଅର୍ ଅଷ୍ଟକାଳୀନ ଲୀଳା, ମୁଁ ଜାଣିବାକୁ ଚାହୁଁଛି ଅଷ୍ଟକାଳୀନ ଲୀଳା କ'ଣ ହୋଇଥାଏ, ତେଣୁ ତାହାକୁ ନ ଶୁଣି ମୁଁ ମାନସିକ ସେବା କରିପାରିବି ନାହିଁ। ତେଣୁ ଯେକୌଣସି ବ୍ୟକ୍ତି ଯଦି ମାନସିକ ସେବା କିମ୍ବା ଗୋପୀମାନଙ୍କର ଆନୁଗତ୍ୟ କରିବାକୁ ଚାହୁଁଛି ସର୍ବପ୍ରଥମେ ତାହାକୁ ଅଷ୍ଟକାଳୀନ ଲୀଳା ଶୁଣିବାକୁ ପଡ଼ିବ। ରାତ୍ରି ଦିନେ କରେ ବ୍ରଜେ କୃଷ୍ଣର ସେବନ, କିପରି ହେବ, ଦିନରେ ମଧ୍ୟ ହେବ ନାହିଁ, ରାତ୍ରି କଥା ତ ଛାଡ଼ିଦିଅ, ସ୍ୱପ୍ନର ମଧ୍ୟ କେବେ ହୋଇପାରିବ ନାହିଁ, ତେଣୁ ଅଷ୍ଟକାଳୀନ ଲୀଳା ଶୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପୁଣି କେତେକ ସଂସ୍ଥାରେ ଦେଖାଯାଇଥାଏ ଦଶମ ସ୍କନ୍ଦ ଭାଗବତ କ୍ଲାସ୍କୁ ଆସି ଗୁରୁ ଅଟକାଇ ଦିଅନ୍ତି, ନା 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 ଦଶମ ସ୍କନ୍ଦ ଶୁଣିବ ନାହିଁ, ତୁମେ ପ୍ରକୃତରେ ଗୌଡ଼ୀୟ ବୈଷ୍ଣବ ଅଟକି। କିଛି ଆଚାର୍ଯ୍ୟଙ୍କ ସହିତ ମୁଁ ମଧ୍ୟ କଥାବାର୍ତ୍ତା କଲି, ସେମାନେ କହନ୍ତି ଆମେ ଆଜି ପର୍ଯ୍ୟନ୍ତ ଷଡ଼ଗୋସ୍ୱାମୀଙ୍କ କୌଣସି ଗ୍ରନ୍ଥ ପଢ଼ିନା, ତେଣୁ ନିଶ୍ଚିତ ରୂପରେ ଆପଣଙ୍କୁ କିଛି ପ୍ରାପ୍ତି ହେବ। କୌଣସି ଗ୍ରନ୍ଥ ପଢ଼ିନାହାନ୍ତି, କୌଣସି ଅଷ୍ଟକାଳୀନ ଲୀଳା କେବେ ପଢ଼ିନାହାନ୍ତି, ମୋତେ କ୍ଲିଅର୍ କହୁଛନ୍ତି। ଥରେ ଜଣେ ଭକ୍ତ ସେ ରାଧାକୁଣ୍ଡ ଆସିଥିଲେ ଫୁଲ୍ ଟାଇମ୍, ସେହି ମନ୍ଦିରରୁ ଆସିଲେ ଏବଂ ସେ ତାଙ୍କର ଆଚାର୍ଯ୍ୟଜୀଙ୍କୁ କହିଲେ, ମୁଁ ମଞ୍ଜରୀ ହେବାକୁ ଚାହୁଁଛି, ମୁଁ ମଞ୍ଜରୀ ରୂପରେ ସ୍ମରଣ କରିବାକୁ ଚାହୁଁଛି, ଯଦି ଆପଣ ମୋତେ ଏଥିରେ ସିଦ୍ଧି କରାଇ ଦିଅନ୍ତି ତାହେଲେ ମୁଁ କୌଣସି ସ୍ଥାନକୁ ଯିବି ନାହିଁ। ସେ କହିଲେ, ଭାଇ ମୁଁ ତ ବର୍ତ୍ତମାନ ପର୍ଯ୍ୟନ୍ତ ନିଜକୁ ମହାପ୍ରଭୁଙ୍କ ଦାସ ମାନୁଛି, କୃଷ୍ଣ ଭାବରେ ଦାସ ମାନୁଛି। ତାପରେ 40 ବର୍ଷ ସାଧନା କରିବା ପରେ ମଧ୍ୟ ତାଙ୍କୁ ଏହି ଅଣ୍ଡରଷ୍ଟାଣ୍ଡିଂ ମଧ୍ୟ କ୍ଲିଅର ହେଲା ନାହିଁ। ତେଣୁ ଆମକୁ ଆପଣଙ୍କୁ ଆନୁଗତ୍ୟ କରିକି କିପରି କିଛି କ୍ଲିଅର ହେବ କେବେ ମଧ୍ୟ ବୁଝିପାରୁଛନ୍ତି? ଏହା ଅତ୍ୟନ୍ତ ଦୁଃଖର ବିଷୟ। ଯେପରି ଆମର ଗୁରୁଦେବ କହିଛନ୍ତି, କେତେ ଦୁଃଖ କେତେ ଦୁର୍ଭାଗ୍ୟଜନକ ଅଟେ, ମହାପ୍ରଭୁଙ୍କୁ ଆନୁଗତ୍ୟ କରିକି ତୁମେ ମହାପ୍ରଭୁଙ୍କୁ ବିଶ୍ୱାସ କର ନାହିଁ। ଏହି ବିଷୟରେ ମୁଁ ଆପଣଙ୍କୁ ଆଉ ଗୋଟିଏ କଥା କହିବି। ଯେତେବେଳେ ଏହି ଘଟଣା ଘଟିଲା, ଜଣାପଡ଼ିଗଲା ଯେ ମଞ୍ଜରୀ ଭାବ ସର୍ବୋତ୍ତମ ଅଟେ। ବର୍ତ୍ତମାନ ଏହା କିପରି ମିଳିପାରିବ? ଯାହା ବେଦ ବାହାରର କଥା ବିଚାର କର, ବେଦର ବାହାରେ ତ କିଛି ନାହିଁ, ପର୍ସୋନିଫାଏଡ୍ ଫର୍ମସ୍ ଅଫ୍ ଦି ବେଦ। ଯାହା ବେଶୀ ସେ ବେଶୀ କେତେ ଦୂର ପର୍ଯ୍ୟନ୍ତ ଯାଇପାରିବ? ଗୋପୀ ଭାବ ପର୍ଯ୍ୟନ୍ତ। ମଞ୍ଜରୀ ଭାବ ତ ବେଦର ବହିର୍ଗତ ବିଷୟ ଅଟେ ଏବଂ ତାହାର ପ୍ରାପ୍ତି। ମହାପ୍ରଭୁ ଏହି ଧରାଧାମରୁ ଅପ୍ରକଟ ହେବା ପୂର୍ବରୁ ମହାପ୍ରଭୁ ଅଦ୍ୱୈତାଚାର୍ଯ୍ୟଙ୍କୁ ଭେଟିଲେ ଏବଂ ଅଦ୍ୱୈତାଚାର୍ଯ୍ୟଙ୍କୁ କହିଲେ, ମୁଁ ଆପଣଙ୍କ ଆହ୍ୱାନରେ ଏଠିକି ଆସିଛି, ପରନ୍ତୁ ମୋର ଏବେ ମଧ୍ୟ ଗୋଟିଏ କାର୍ଯ୍ୟ କରିବାକୁ ବାକି ଅଛି। ଏହା ଆମେ ଜାଣିଥାଉ କବି କର୍ଣ୍ଣପୁରଙ୍କ ଦ୍ୱାରା ଲେଖା ହୋଇଥିବା ଏକ ଗ୍ରନ୍ଥ ଅଟେ, ଚୈତନ୍ୟ ଚନ୍ଦ୍ରୋଦୟ ନାଟକ। ସେଠାରେ ଏହି କଥାର ଉଲ୍ଲେଖ ଅଛି। ମହାପ୍ରଭୁ କହିଲେ, ମୋର ଏବେ ମଧ୍ୟ ଗୋଟିଏ କାର୍ଯ୍ୟ କରିବାକୁ ବାକି ଅଛି। ଯିଏ ମୋ ସମ୍ପ୍ରଦାୟରେ ମୋର ଆଶ୍ରିତ ଜନ ହେବେ, ଯିଏ ମୋର ଆଶ୍ରିତ ଜନ ଅଟନ୍ତି ଏବଂ ଯିଏ ମୋର ଆଶ୍ରିତ ଜନ ହେବେ, ତାଙ୍କ ଉପରେ ମୁଁ ବିଶେଷ କୃପା କରିବାକୁ ଚାହୁଁଛି। ମୁଁ ସେ ସମସ୍ତଙ୍କୁ ମଞ୍ଜରୀ ଭାବ ଆସ୍ୱାଦନ ଦେବାକୁ ଚାହୁଁଛି। ତେଣୁ ତୁମେ ମୋ ଠାରୁ ଏହି ବର ମାଗିନିଅ, କାରଣ ମୁଁ ତୁମ ଆହ୍ୱାନରେ ଏଠିକି ଆସିଛି। କେତେ ମର୍ସିଫୁଲ୍ ଅଟନ୍ତି, ମୋ ଠାରୁ ମାଗିନିଅ। ଅଦ୍ୱୈତାଚାର୍ଯ୍ୟ କହିଲେ, ଠିକ୍ ଅଛି, ଏହି ଗୋଟିଏ ଧାଡ଼ିରେ ବହୁତ ଗମ୍ଭୀରତା ଅଛି, ଯିଏ ମୋ ସମ୍ପ୍ରଦାୟରେ ମୋର ଆଶ୍ରିତ ଜନ ହେବେ। ଠାକୁର ବୈଷ୍ଣବ ପଦ ଅବନିର ସମ୍ପଦ, ଶୁଣୁ ଭାଇ ହୋଇଆ ଏକ ମନ, ଆଶ୍ରୟ ଲଇଆ ସେଇ ଭଜେ, ତାରେ କୃଷ୍ଣ ନିହିତ ଯେ ଆର ସବ ମରି ଅକାରଣ। ପ୍ରାର୍ଥନା ଶ୍ରୀଲ ନରୋତ୍ତମ ଦାସ ଠାକୁର। ଆଶ୍ରୟ ଲେଇଆ ସେଇ ଭଜେ, ଯିଏ ଆଶ୍ରୟରେ ରହି ଭଜନ କରିଥାଏ। ଭକ୍ତିର ପ୍ରଥମ ଷ୍ଟେପ୍ କ'ଣ ଅଟେ? ସଦ୍ଗୁରୁ ଚରଣାଶ୍ରୟ। ଗୁରୁ ମାନେ ସଦ୍ଗୁରୁ ହିଁ ହୋଇଥାଏ, ଯାହା ସତ୍ ପରମ୍ପରାରେ ହୋଇଥାଏ। ଏହି କଥାକୁ ପ୍ରଥମେ ମନେ ରଖ, କନ୍ଫ୍ୟୁଜନ୍ ଓ ବାପି ହେବ ନାହିଁ। ପ୍ରଥମେ ସତ୍ ପରମ୍ପରାରେ ଯୋଡ଼ନ୍ତୁ, ସଦ୍ଗୁରୁଙ୍କୁ ଆଶ୍ରୟ ନେବାକୁ ପଡ଼ିବ। ଆଶ୍ରୟ ଲେଇଆ ସେଇ ଭଜେ, ଯିଏ ଆଶ୍ରୟରେ ରହି ଭଜନ କରିଥାଏ, ତାହାକୁ ତାରି କୃଷ୍ଣ ନାହିଁ ତାଜେ, ତାହାକୁ କୃଷ୍ଣ କେବେ ମଧ୍ୟ ତ୍ୟାଗ କରନ୍ତି ନାହିଁ। ଆର ସବ ମରେ ଅକାରଣ, ଆଉ ସମସ୍ତେ ବିନା କାରଣରେ ମରନ୍ତି, ବିନା କାରଣରେ ମରନ୍ତି। ଯିଏ ମୋର ସମ୍ପ୍ରଦାୟର ଆଶ୍ରିତ ହୋଇ ଭଜନ କରିବେ, ସେମାନଙ୍କୁ ମୁଁ ମଞ୍ଜରୀ ଭାବ ଦେବି, ସମସ୍ତଙ୍କୁ ଏବେ ମଧ୍ୟ ଦେଉଛି ଏବଂ ସମସ୍ତଙ୍କୁ ଦେବି। ମୋର ଏହି ଗୋଟିଏ କାର୍ଯ୍ୟ ବାକି ଅଛି, ତୁମେ ମୋ ଠାରୁ ଏହି ବର ମାଗିନିଅ, ଅଦ୍ୱୈତାଚାର୍ଯ୍ୟଙ୍କୁ କହୁଛନ୍ତି। ଅଦ୍ୱୈତାଚାର୍ଯ୍ୟ ବର ମାଗିନେଲେ ଏବଂ ତାପରେ ମଧ୍ୟ ଏକଟୁକ୍ ପ୍ରଶ୍ନ ହୋଇ ଏକଟୁକ୍ ନିବେଦନ, ଆର ଆଉ ଏକ ନିବେଦନ ଅଛି। ମହାପ୍ରଭୁଙ୍କୁ କହିଲେ, ମହାପ୍ରଭୁ, ଜୀବ ପାଇଁ ଏହାଠାରୁ ଶ୍ରେଷ୍ଠ କିଛି ହୋଇପାରିବ ନାହିଁ କି ତାଙ୍କୁ ମଞ୍ଜରୀ ଭାବ ଆସ୍ୱାଦନ ପ୍ରାପ୍ତ ହେବା। ଆଇ ଏଗ୍ରି। ମହାପ୍ରଭୁ କହିଲେ, ତୁମେ ଆଉ କ'ଣ ଚାହୁଁଛ? ମହାପ୍ରଭୁଙ୍କୁ ଅଦ୍ୱୈତାଚାର୍ଯ୍ୟ ନିବେଦନ କଲେ, ମୋର ଏହା ନିବେଦନ ଅଟେ, ଯେପରି ଆପଣ ସମସ୍ତଙ୍କୁ ମଞ୍ଜରୀ ଭାବ ଆସ୍ୱାଦନ ପ୍ରଦାନ କରୁଛନ୍ତି, ଆପଣ କୃପା କରି ଆପଣଙ୍କର ଚରଣ ସେବା ମଧ୍ୟ ଏକ ସଙ୍ଗରେ ନିତ୍ୟ ପ୍ରଦାନ କରନ୍ତୁ। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କ କରୁଣାରୁ ଏକ ବଦ୍ଧ ଜୀବକୁ ମଧ୍ୟ ମଞ୍ଜରୀ ଭାବ ଆସ୍ୱାଦନ ପ୍ରାପ୍ତ ହେଲା, ଏକ ସଙ୍ଗରେ ମହାପ୍ରଭୁଙ୍କ ଡାଇରେକ୍ଟ ସେବା ମଧ୍ୟ ପ୍ରାପ୍ତ ହେଲା। ଏହା ଚୈତନ୍ୟ ଚନ୍ଦ୍ରୋଦୟ ନାଟକରେ ଉଲ୍ଲେଖ ଅଛି, କବି କର୍ଣ୍ଣପୁରଙ୍କ ଦ୍ୱାରା। ସେଠାରେ କୁହାଯାଇଛି, ଏହି ଆସ୍ୱାଦନ କିପରି ହେବ? ଯେ ବି ମହାପ୍ରଭୁଙ୍କ ଲୀଳାରେ ସେବା କରିବା, ଏହା ଅବଶ୍ୟ ଜାତସ୍ମର ପରି। ଜାତସ୍ମରଣ ବୁଝିପାରୁଛନ୍ତି? ଯେତେବେଳେ ଅତୀତର ଜୀବନ ବିଷୟରେ କିଛି ସ୍ମରଣ ହୋଇଥାଏ ନା, ଯେପରି ସ୍ମରଣ ହୋଇଥାଏ କି ମୁଁ ସେହି ଜନ୍ମରେ ଥିଲି, ବମ୍ବେରେ ଜନ୍ମ ହୋଇଥିଲି, 1942 ମସିହାରେ ମୁଁ ଏପରି ଥିଲି, ଏପରି ହୋଇଥାଏ ନା, ଠିକ୍ ସେହିପରି ମୁଁ ମଞ୍ଜରୀ ଅଟେ। ଏହିପରି ଭାବରେ ମହାପ୍ରଭୁଙ୍କ ଲୀଳାରେ ରହିବ। ଜାତସ୍ମର ଗ୍ରନ୍ଥରେ ଆପଣମାନେ ପଢ଼ିଛନ୍ତି, ପୂର୍ବ ଜନ୍ମରେ ହୋଇଥାଏ ନା, ସ୍ୱପ୍ନ ପରି ହୋଇଥାଏ, ଏହିପରି ଭାବରେ ମହାପ୍ରଭୁଙ୍କ ଲୀଳାର ଆସ୍ୱାଦନ ପାଇବ। ମହାପ୍ରଭୁଙ୍କ ଲୀଳା ତାହା ସାଧକ ଭାବ ଲୀଳା ଅଟେ। ମହାପ୍ରଭୁଙ୍କ ପାର୍ଷଦଙ୍କୁ ସାଧକ ସିଦ୍ଧ ପାର୍ଷଦ କୁହାଯାଏ। ସିଦ୍ଧ ଅଟନ୍ତି ତାପରେ ମଧ୍ୟ ସାଧକ ଭାବରେ ଅଛନ୍ତି, ଏବଂ ଯିଏ ବ୍ରଜରେ ଥାନ୍ତି ସେମାନେ ଅଟନ୍ତି ସିଦ୍ଧ ସିଦ୍ଧ ପାର୍ଷଦ। ବାସ୍ତବରେ ସିଦ୍ଧ ଅଟନ୍ତି, ଏଠାରେ ସାଧକ ସିଦ୍ଧ ସିଦ୍ଧ ଅଟନ୍ତି, କିନ୍ତୁ ସାଧକ ଭାବନା ରଖିଥାନ୍ତି ମୁଁ ସାଧକ ଅଟେ, ଏହି ଭାବନା ରଖିଥାନ୍ତି। ଭକ୍ତିର ଏହା ଗୂଢ଼ ରହସ୍ୟ ଅଟେ। ଏସବୁ ଗୂଢ଼ ରହସ୍ୟ ପାଇଁ କ୍ରାନ୍ତି ହେବା ଆବଶ୍ୟକ ଅଟେ। ସଠିକ୍ ସାଧନା ସଠିକ୍ କାର୍ଯ୍ୟ କରିବାକୁ ପଡ଼ିବ, ସଠିକ୍ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିବ।